श्रीमद्भागवतम तृतीय स्कंद 15 अध्याय श्लोक 44 ते बा अमुष्य वदनासीता पद्मकोशम पद्मकोशम उद्वीक्ष्य सुंदरतराधरा कुंदहासम लब्धाशीषः पुनः अवेक्ष्या तदीयमङ्घ्रिं द्वन्द्वं नखारुणमणिश्रयणं निदध्यो देवामस्य वदनासित पद्मकोशम् उद्वीक्ष्य सुन्दरतराधरकुन्दहासम् लब्धाशिषा पुनराव्यक्ष्य तदीयमङ्घ्रिम् द्वन्द्वं नखारुणमणिश्रयणं निदध्यो देवामुष्य वदनासित पद्मकोशम् उद्वीक्ष्य सुन्दरतराधरकुन्दहासम् लब्धाशिषा पुनराव्यक्ष्य तदीयमङ्घ्रिम् द्वन्द्वं नखारुणमणिश्रयणं निदध्यो उद्वीक्ष्य सुन्दरतराधरकुन्दहासम् तदीयमङ्घ्रिम् शब्दानुवाद ते से मुनिगण वै निश्चिंत भावे अमुष्य भगवान करा बदन मुख असित नीलवर्ण पद्म पद्म कोशम अभ्यंतर उद्वीक्ष्य अवलोकन करी सुंदरतर अधिक सुंदर अधर अधर कुंद कुंद पुष्प आसन हास्य लब्ध प्राप्त आशीष मनोरथ जीवन लक्ष्य पुनः पुनर्वार अवेक्ष्य अधोदेश को अवलोकन करी तदीय तांकर आंग्री द्वंद चरण जुगल नख नख अरुण अरुणवर्ण मणि मणि श्री श्रयण आश्रय निदध्यु ध्यान करिबक लागले शुक्रन बाद से माने ऊर्ध दिग को दृष्टि निक्षेप करी नील पद्मर केसर सदृश श्री नारायण बदन मंडल रे अरुणवर्ण मनोहर अधर एवं प्रस्फुटित कुंद पुष्प सदृश हास्य दर्शन करी अतिशय आनंदित हेले। मुनिगण पुनर्वार श्री नारायण के अरुणवर्ण मणि सदृश नखराजी शोभित श्री चरण जुगल अवलोकन करी एक समय रे सर्वांगर लावण्य सेवा ग्रहण रे असमर्थ भावी अपाद मस्तक ध्यान करिवक लागले। श्लोक ४५ पुंसांगतिं मृगयतां योगमागे जानास्वदं भौमतं नैनाभिरामं ओस्मं वपोर्वनयानं अनन्यसिद्धे उद्वातिके समगुणं द्रुतमष्टवागो। अर्थात यह हूँ भगवान का रूप जहाँ को योग मार्ग ध्यान करा जाए एवं ध्यान योगीगण कर यह नयनाभिराम रूप अटे। यह काल्पनिक नुहे यह वास्तव रूप अटे। यह महान योगीमान द्वारा अनुमोदित तो होती भगवान अष्ट ऐश्वर्यपूर्ण अटंती किंतु अन्य मान पक्ष में यह सब ऐश्वर्यपूर्ण रूपे लाभ करवा संभवपर नुह भगवान श्री उपाध्याय कहते योग पद्धतिर सफलता कथा एटे बड़ सुंदर भाव वर्णना कर विशेषकर यार वर्णना कर भगवान चतुर्भुज नारायण रूप अष्टांग योग मार्ग अवलम्बन करता योगी मान ध्यान वस्तु अटंती। आजिकल अनेक तथागत योगी अच्छा जो मैंने चतुर्भुज नारायण रूप को ध्यान करती ना से मधर केतक शून्य को ध्यान करने को चेष्टा करती किंतु अनुमोदित योग पंथा अनुसरण कर महान योगीगण यह स्वीकार करती ना। प्रकृत योग पद्धति हूँ इंद्रिय संयम करवा एक पवित्र और निर्जन स्थान में बसी भगवान चतुर्भुज नारायण रूप को ध्यान करवा भगवान का जो रूप से चारिकुमार समक्ष आविर्भूत हेले जहाँ ये अध्याय वर्णना कर रूप को ध्यान करवा ये नारायण रूप भगवान श्रीकृष्ण विस्तृतांश अटे। तेणु वर्तमान समग्र पृथ्वी में परिव्याप्त होता कृष्ण चेतना आंदोलन प्रकृत पक्ष सर्वोत्तम योग पद्धति अटे। कृष्ण चेतना होची तालीम प्राप्त भक्त योगी मान द्वारा आचरित सर्वोत्तम योग योग साधनार समस्त लोभनीय सिद्धि अर्थात आठ प्रकार योग सिद्धि साधारण लोक पक्ष प्राप्त होगा संभवपर नुहे किंतु यार वर्णना कराई जे चारिकुमार सम्मुख में आविर्भूत होता भगवान स्वयं अष्टयोग सिद्धि परिपूर्ण अटंती। सर्वोच्च योग मार्ग हूँ सतत अर्थात दिन रात 24 घंटा कृष्ण मनोनिवेश करवा यह कृष्ण चेतना कह जाए। श्रीमद भागवतम और श्रीमद भगवद गीत जो योग विधि कथा वर्णना कर किंबा पातंजलि योग सूत्र जो योग विधि अनुमोदित होती वर्तमान वास्तव जगत में अनुसूत होता हठ योग पद्धति भिन्न अटे। प्रकृत योगाभ्यास होती इंद्रिय संयम करवा ये प्रकार संयमता आचरण पर संयत इंद्रिय भोग होगला मन को भगवान कृष्ण नारायण रूप से मन स्थिर करवा भगवान श्रीकृष्ण होती आदिपुरुष भगवान एवं शंख चक्र गदा पद्मधारी अन्य समस्त विष्णु रूप व विष्णुदत्त भगवान श्रीकृष्ण अंश व अंशर अंश कला अटंती। श्रीमद भगवद गीतार कहुई जे भक्ति भगवान रूप को ध्यान करवा उचित मनर एकाग्रता से अभ्यास करने व्यक्ति को साधक को काय शिव ग्रीव एक सरल रेखा सीधा रहा उचित एवं साधक एक पवित्र निर्जन व एकांत स्थान में ये साधना करवा उचित। साधक योगी कठिन ब्रह्मचर्य व्रत पालन करवा उचित कौन सी व्यक्ति व साधक एक जनाकीर्ण स्वर से आवश्यक बहुत बड़ा परपुट अच्छे। କୌଣସି ବ୍ୟକ୍ତି ବା ସାଧକ ଏକ ଜନାକୀର୍ଣ୍ଣ ସ୍ଥରରେ ଅବୈଧ ଯୌନସଙ୍ଗରେ ଲିପ୍ତ ରହି କିମ୍ବା ଜିହ୍ୱାଦି ଇନ୍ଦ୍ରିୟ ସଂଯମ ନକରି ଏ ଯୋଗାଭ୍ୟାସ କରିପାରିବ ନାହିଁ। ଯୋଗାଭ୍ୟାସ ନିମିତ୍ତ ଇନ୍ଦ୍ରିୟ ସଂଯମ ସର୍ବାଧୁ ଆବଶ୍ୟକ। ଏ ଇନ୍ଦ୍ରିୟ ସଂଯମ ଜିହ୍ୱା ସଂଯମରୁ ଆରମ୍ଭ ହୁଏ। ଯେଉଁ ବ୍ୟକ୍ତି ଜିହ୍ୱା ସଂଯମ କରିପାରିବେ ସେ ଅତି ସହଜରେ ଅନ୍ୟ ଇନ୍ଦ୍ରିୟଗୁଡ଼ିକୁ ସଂଯମ କରିପାରିବେ। ସମସ୍ତ ପ୍ରକାର ନିଷିଦ୍ଧ ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଉଚିତ ନୁହେଁ, କାରଣ ନିଷିଦ୍ଧ ଖାଦ୍ୟ ପାନୀୟ ଗ୍ରହଣ କରି କୌଣସି ବ୍ୟକ୍ତି ଯୋଗ ସାଧନରେ ଅଗ୍ରଗତି କରିପାରିବ ନାହିଁ। ଏହା ଏକ ଦୁଃଖଦାୟକ ଘଟଣା ଯେ ଅନେକ ଅସ୍ୱୀକୃତ ତଥାକୃତ ଯୋଗୀ ପାଶ୍ଚାତ୍ୟ ଜଗତକୁ ଆସି ଲୋକମାନଙ୍କୁ ଯୋଗ ସାଧନ ଦିଗରେ ପ୍ରବଞ୍ଚନା କରୁଛନ୍ତି। ଏ ଅସ୍ୱୀକୃତ ଯୋଗୀଗଣ ଜନସାଧାରଣଙ୍କୁ ଏକଥା କହିବାକୁ ସାହସ କରୁଛନ୍ତି ଯେ ବ୍ୟକ୍ତି ସୁରାପାନ କରି ବା ନିଷିଦ୍ଧ ପାନୀୟ ଗ୍ରହଣ କରି ମଧ୍ୟ ଯୋଗ ସାଧନ କରିପାରିବ। ତେଣୁ ବହୁତ ବଡ଼ ପର୍ପଟ ଅଛି, ଆମେ ଆସ୍ତେ ଆସ୍ତେ ପଢ଼ିବା, ଏକାଥରକୁ ପଢ଼ିଲେ ଇଏ ହେବ, ଧୈର୍ଯ୍ୟ ନ ରହିପାରେ। ତେଣୁ ସର୍ବପ୍ରଥମେ ମନ୍ଦିର ମୁଖ୍ୟ ଶ୍ରୀପାଦ ପାତ୍ରଭଦ୍ରପ୍ରଭୁଙ୍କୁ ମୋର ପ୍ରଣାମ ନିମନ୍ତ୍ରଣ କରି ସମସ୍ତ ଭକ୍ତମାନଙ୍କ ପାଖରେ ମୋର ପ୍ରଣତି ନିବେଦନ କରି ଆମେ ଏଇ ତୃତୀୟ ସ୍କନ୍ଦ 15 ଅଧ୍ୟାୟ ଶ୍ଳୋକ 44 ଉପରେ ଆଲୋଚନା କରିବା। ଏଣୁ ବର୍ତ୍ତମାନ ଭଗବାନଙ୍କୁ ଦର୍ଶନ କରି ଚାରି କୁମାର ତାଙ୍କର ମନରେ ଶରୀରରେ ଶିହରଣ ଜାତ ହେଉଛି, ଅପୂର୍ବ ଶ୍ଳୋକରେ ଯେଉଁ ବର୍ଣ୍ଣନା କରାଯାଇଛି। ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସ୍ୱବିବରଣ ଚକାର ତେଷାମ ସଂକ୍ଷୋଭ୍ୟମ ଅକ୍ଷର ଯୁଷାମ ବିଚିତ୍ରତନ୍ୟ। ଆ ପୂର୍ବରୁ ସିଏ ଭଗବାନଙ୍କର ଅକ୍ଷର ଯୁଷା, ଅକ୍ଷର କହିଲେ ଭଗବାନଙ୍କର ଯେଉଁ ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମ ସ୍ୱରୂପକୁ ଚିନ୍ତନ କରୁଥିଲେ, ଅକ୍ଷର ଯୁଷା ଥିଲେ ସେ। ଯେପି ଅକ୍ଷରମ ଅବ୍ୟକ୍ତମ ଅନିର୍ଦ୍ଦେଶମ ପର୍ଯ୍ୟପାସତେ ତେପି ମାମେବ କୁନ୍ତ୍ୟ ସେ ଭଗବଦ୍ଗୀତା ଦ୍ୱାଦଶ ଅଧ୍ୟାୟରେ ମଧ୍ୟ ଭଗବାନ ସେ କଥା କହୁଛନ୍ତି। ଅକ୍ଷର ଯେଉଁମାନେ ଏ ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ ପ୍ରଭୁ, ଯେଉଁମାନେ ଏବଂ ସତତ ଯୁକ୍ତା ଯେ ଭକ୍ତା ତ୍ୱାଂ ପର୍ଯ୍ୟପାସତେ ଯେ ଯାହାବି ଅକ୍ଷରମ ଅବ୍ୟକ୍ତମ ତେଷାଙ୍କେ ଯୋଗବିତ୍ତମା। କାରଣ ଏକାଦଶ ଅଧ୍ୟାୟରେ ଭଗବାନ ତାଙ୍କର ବିଶ୍ୱରୂପକୁ ଦେଖେଇଲେ, ତେଣୁ ଦ୍ୱାଦଶ ଅଧ୍ୟାୟରେ ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସିଲା, ପ୍ରଭୁ ଯେଉଁମାନେ ଏହିଭଳି ଭାବରେ ସତତ ଆପଣଙ୍କ ସହିତ ଯୁକ୍ତ ହୋଇ ଆପଣ ଏହି ରୂପକୁ ଧ୍ୟାନ କରୁଛନ୍ତି ବା ସେବା କରୁଛନ୍ତି ଏବଂ ଯେଉଁମାନେ ବ୍ରହ୍ମଚିନ୍ତନ କରୁଛନ୍ତି ତାଙ୍କ ଭିତରେ କିଏ ଶ୍ରେଷ୍ଠ, କିଏ ଯୋଗବିତ୍ତମା, ତେଣୁ ସେ ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ, ମୟା ବିଶ୍ୱ ମନୋଜୟମାନ ନିତ୍ୟ ଯୁକ୍ତା ଅପାସତେ ଶ୍ରଦ୍ଧା ପ୍ରୂପିତା ସ୍ତେମି ଯୁକ୍ତ ତମା ମତା। ଯେଉଁମାନେ ମୋର ଏହି ରୂପକୁ ଯେଉଁମାନେ ଆରାଧନା କରନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ, କିନ୍ତୁ ଯେଉଁମାନେ ଅକ୍ଷର ଅବ୍ୟକ୍ତକୁ ଧ୍ୟାନ କରନ୍ତି ସେମାନେ ମଧ୍ୟ ମୋର ସେବାରେ ରହିଛନ୍ତି, କିନ୍ତୁ ସେଇଟା ତାଙ୍କୁ କ୍ଲେଶ ଅଧିକ ତର ସ୍ତେଷାମ ଅବ୍ୟକ୍ତା ଶକ୍ତି ଚେତସାମ, ବହୁତ କ୍ଲେଶ ସେମାନଙ୍କୁ ସହ୍ୟ କରିବାକୁ ପଡ଼ିବ। ତେଣୁ ଅନ୍ତିମରେ ଯଦି ବ୍ରହ୍ମାନନ୍ଦ ଯଦି ଜଣେ ପ୍ରାପ୍ତ ହେଉଛନ୍ତି, ସେ ଯେଉଁ ବ୍ରହ୍ମାନନ୍ଦ ରହିଛି ସେ ବ୍ରହ୍ମାନନ୍ଦରୁ କୋଟି ଗୁଣ ଅଧିକ ହେଉଛି ଭଗବାନଙ୍କର ରୂପ ଯେଉଁମାନେ ଦର୍ଶନ କରନ୍ତି, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଆଜି ଆମେ ଦେଖୁଛେ ନିଜେ ଏଥିରେ ଦେଖାଯାଉଛି, ଚାରି କୁମାର ଯିଏକି ବ୍ରହ୍ମଚିନ୍ତନ କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ସବୁବେଳେ ବ୍ରହ୍ମଚିନ୍ତନରେ ମଗ୍ନ ଥିଲେ, ସିଏ ସୁଖଦେବ ଗୋସ୍ୱାମୀ ମଧ୍ୟ ସେହିଭଳିଆ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଶ୍ରବଣ କଲେ ସେତେବେଳେ ସେ ନିଜକୁ ଧିକ୍କାର କରିଛନ୍ତି। କେବଳ ଶ୍ରବଣ କରି ସେ ଆକର୍ଷିତ ହୋଇକି ଯାଇଛନ୍ତି ତାଙ୍କର ପିତାଙ୍କ ପାଖକୁ, ସେଇଠି ଶ୍ରୀମଦ୍ ଭାଗବତମ ଅଧ୍ୟୟନ କଲେ। ଆଜି ଚାରି କୁମାର ସେ ମଧ୍ୟ ବ୍ରହ୍ମାନନ୍ଦରେ ରହିଥିଲେ, ମଗ୍ନ ରହିଥିଲେ, ବ୍ରହ୍ମାନନ୍ଦ ଏ ଭୌତିକ ଜଗତରୁ ଆନନ୍ଦଠାରୁ କୋଟି ଗୁଣ ଅଧିକ, କିନ୍ତୁ ସେ ବ୍ରହ୍ମାନନ୍ଦରୁ ଏଇ ଯେଉଁ ଭଗବାନଙ୍କ ରୂପରେ ଯେଉଁ ଆନନ୍ଦ ରହିଛି ସେ ମଧ୍ୟ ବ୍ରହ୍ମାନନ୍ଦଠାରୁ ଆହୁରି କୋଟି ଗୁଣ ଅଧିକ ଆଜି ନିଜେ ଅନୁଭବ କରୁଛନ୍ତି ଚାରି କୁମାର। ଦଶ୍ୟା ଅରବିନ୍ଦ ନୟନ ଭଗବାନଙ୍କ ରୂପ ଦର୍ଶନ କରି ତାଙ୍କର ଶରୀରରେ ଶିହରଣ ଜାତ ହେଉଛି, ସଂକ୍ଷୋଭ ଜାତ ହେଉଛି, ପରିବର୍ତ୍ତନ ଏସବୁ ଆସୁଛି। ଯେଉଁ ଚାରି କୁମାର ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ ତେଣୁ ତାଙ୍କର ବର୍ତ୍ତମାନ ଏଇ ଭଗବାନଙ୍କ ରୂପ ଦର୍ଶନ କରି ସେଥିପ୍ରତି ଆକର୍ଷିତ ହୋଇଯାଉଛନ୍ତି। ତେଣୁ ଏହି ଶ୍ଳୋକରେ କୁହାଯାଉଛି, ତେ ବା ଅମୃଷ୍ୟ ବଦନା ଶୀତପଦ୍ମ କୋଷମ, ଭଗବାନ ରୂପକୁ ଆହୁରି ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି। ଭଗବାନଙ୍କ ରୂପ କିଭଳି ଭାବରେ ନା ଅଶୀତ ବଦନ ନୀଳବର୍ଣ୍ଣ ମେଘବର୍ଣ୍ଣ ଭଳି ଭଗବାନଙ୍କ ରୂପ, ଏବଂ ପଦ୍ମ କୋଷମ ପଦ୍ମରେ ଅଭ୍ୟନ୍ତରରେ ଯେଉଁଭଳି ଭାବରେ ସୁନ୍ଦର ଦେଖାଯାଏ ସେଭଳି ଭାବରେ ଭଗବାନ ରୂପ ସୁନ୍ଦର ଦେଖାଯାଉଛି। ତେଣୁ ଉଦ୍ଭିକ୍ଷ ସେଇ ରୂପକୁ ଦର୍ଶନ କରି ସୁନ୍ଦର ତରାଧର କୁନ୍ଦ ହାସମ କିଭଳି ଆହୁରି ବିସ୍ତାର ଭାବରେ ଦର୍ଶନ କରୁଛନ୍ତି ଭଗବାନଙ୍କ ରୂପକୁ। ପ୍ରଥମେ ତସ୍ୟ ଅରବିନ୍ଦ ନୟନ ସେ ପଦାରବିନ୍ଦ, ପଦାରବିନ୍ଦରୁ ଭଗବାନ ରୂପ ଦର୍ଶନ ହେଉଛି, ଦର୍ଶନ କରିବା କଥା, ସିଧାସଳଖ ଭଗବାନଙ୍କ ମୁଖକୁ ଦେଖିବା କଥା ନୁହଁ, ପଦାରବିନ୍ଦରୁ ଭଗବାନ ରୂପ ଦର୍ଶନ କରିବା କଥା। ତେଣୁ ପଦାରବିନ୍ଦ ରୂପ ଦର୍ଶନ କରି ବର୍ତ୍ତମାନ ମୁଖ ଅରବିନ୍ଦକୁ ଆସୁଛନ୍ତି। ସୁନ୍ଦରତରାଧର ଭଗବାନଙ୍କର ଅଧର କିଭଳି ଭାବରେ ନା କୁନ୍ଦ ହାସମ, ସୁନ୍ଦରତର ଅତି ସୁନ୍ଦର ଭଗବାନଙ୍କର ଅଧର, ଯେଉଁ ନିଚ ଓଠ ଯେଉଁ ରହିଛି ଏଟାକୁ ଅଧର ବୋଲି କୁହାଯାଉଛି, ଉପରକୁ ଓଠ ବୋଲି କୁହାଯାଏ, ତଳକୁ ଅଧର ବୋଲି କୁହାଯାଏ, ସେଇ ସୁନ୍ଦର ତରାଧର ଏଇ ସୁନ୍ଦର ବହୁତ ସୁନ୍ଦର ଦେଖାଯାଉଛି ଅଧର, ତାଙ୍କର ଭଗବାନଙ୍କର ରୂପ ଅଧର। ଏବଂ କୁନ୍ଦ ହାସମ ବହୁତ ସୁନ୍ଦର ଭାବରେ ସ୍ମିତ ହାସ୍ୟ କରୁଛନ୍ତି। କୁନ୍ଦ ଗୋଟେ ପୁଷ୍ପ ରହିଛି, ସେ ପୁଷ୍ପ କିଭଳି ହେବ ସବୁ ଜାଣିନି, କୁନ୍ଦ ପୁଷ୍ପ ସେଇଭଳି ଭାବରେ ଭଗବାନ ରୂପ ସୁନ୍ଦର ରହିଛି, ହାସ୍ୟ ଭଗବାନଙ୍କ ସ୍ମିତ ହାସ୍ୟ, ଭଗବାନ ସବୁବେଳେ ହାସ୍ୟ ବଦନ ସବୁବେଳେ ସ୍ମିତ ହାସ୍ୟ ସବୁବେଳେ କରୁଥାନ୍ତି, କାରଣ ଭଗବାନଙ୍କର କୌଣସି ଦୁଃଖ ନାହିଁ। କାରଣ ଶ୍ରୀ ଶ୍ରୀମନ୍ଦିର ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଯେତେବେଳେ ଆମେ ଯାଉଛେ ଫଟୋ ଉଠାଇବା ପାଇଁ, ସେ ଫଟୋଗ୍ରାଫର କହିବେ ତୁମେ ସ୍ମାଇଲ, ତୁମେ ହସ, ତେଣୁ ଆମର ବଦନରେ ହସ ନଥିଲେ ମଧ୍ୟ ଆମେ ଜବରଦସ୍ତି ହସୁଛେ, କିନ୍ତୁ ଭଗବାନଙ୍କୁ ସ୍ମାଇଲ୍ କହିବା ଦରକାର ନାହିଁ, ଭଗବାନଙ୍କ ରୂପ ସବୁବେଳେ ସେଇଭଳି ଭାବରେ ସବୁବେଳେ ହସ ସ୍ମିତ ହାସ୍ୟ ମୁଖ ସବୁବେଳେ ରହିଛି, କାରଣ ସେ ସବୁବେଳେ ଆନନ୍ଦ ଆନନ୍ଦରେ ରହୁଛନ୍ତି, ହାସ୍ୟ ନିଶ୍ଚିନ୍ତ ଭାବେ ରହିବ। ଆମେ ସବୁବେଳେ ଦୁଃଖରେ ରହୁଛେ ସେଥିପାଇଁ ଦୁଃଖ ରହୁଛି, ହସ ଆସିବ ନାହିଁ, ବହୁତ କଷ୍ଟରେ କୃତ୍ରିମ ଭାବରେ ଆମେ ହସ କରୁଛେ ହସୁଛେ, କିନ୍ତୁ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦମୟ ଶରୀର, ଆନନ୍ଦମୟ ସବୁବେଳେ ଆନନ୍ଦ ରହିଛନ୍ତି, ତେଣୁ ହାସ୍ୟ ତାଙ୍କର ମୁଖରେ ସ୍ୱାଭାବିକ ଭାବେ ପରିସ୍ଫୁଟ ହେଉଛି, କୁନ୍ଦ ହାସମ। ଏବଂ ଲବ୍ଧା ଶିଷ ପୁନର୍ ଅବେକ୍ଷ ତଦୀୟ ମାଙ୍ଗ୍ରୀମ ଆସିଗଲେ, ଏହିଭଳି ଭାବରେ ଲବ୍ଧା ଶିଷ ଭଗବାନଙ୍କର କୃପା ପ୍ରାପ୍ତ ହେଲେ, ଭଗବାନ ନିଜ ରୂପକୁ ଦର୍ଶନ କରେଇଲେ, ଏହି ଆଶିଷ ଭଗବାନଙ୍କର ହେଉଛି କୃପା ପ୍ରଦାନ କଲେ। ଆଜି ଚାରି କୁମାର ଭଗବାନଙ୍କର ଏହି ଆଶିଷ ପ୍ରାପ୍ତ ହୋଇ ପୁନର୍ ଅବେକ୍ଷ ତଦୀୟ ମାଙ୍ଗ୍ରୀ ପୁଣି ଆଉ ଥରେ ତାଙ୍କର ଅଙ୍ଗ୍ରୀ ତାଙ୍କର ପାଦପଦ୍ମକୁ ପୁଣି ଦର୍ଶନ କରୁଛନ୍ତି। ଏ ରୂପ ଏଭଳି ଜଣେ ଯେତେ ଦେଖୁଥିଲେ ମଧ୍ୟ ଆହୁରି ଦେଖିବା ପାଇଁ ଚାହୁଁଥିବେ, ସେ କେବେଳେ ତୃପ୍ତ ହେବେ ନାହିଁ। ଭଗବାନ ରୂପ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଅଟ ଦେଇଛନ୍ତି ଭବାନୀ କାନନମ୍ ତ୍ରୁଟି ଯୋଗାୟତେ ତ୍ୱମ ପଶ୍ୟତାମ୍ କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚେତେ ଜଡ଼ୀକ୍ଷତାଂ ପଦ୍ମପୃଦୃଷାମ୍। ଯେତେବେଳେ ଭଗବାନ ବୃନ୍ଦାବନରେ ତାଙ୍କ ଲୀଳା କରୁଥିଲେ, ଅଟତି ଯତ୍ ଭଗବାନ ଅନିକାନନମ୍, ସକାଳ ହେଲେ ଭଗବାନ ଚାଲିଯାଆନ୍ତି, କାନନକୁ ଚାଲିଯାଆନ୍ତି, ବୃନ୍ଦାବନକୁ ଚାଲିଯାଆନ୍ତି। ଛୋଟ ଛୋଟ ପିଲା ଥିଲାବେଳେ କୁମାର ବୟସରେ ସେ ବତ୍ସାଚାରଣ କରୁଥିଲେ, ପୌବନ ବୟସରୁ ସେ ଗାଭୀମାନଙ୍କୁ ଚାରଣ କଲେ, ତେଣୁ ଭଗବାନ ଯଦି ଚାଲିଯାଆନ୍ତି ତାଙ୍କ ବିରହରେ ଗୋପୀମାନେ ତ୍ରୁଟି ଯୋଗାୟତେ, ଗୋଟିଏ ତ୍ରୁଟି ତାଙ୍କୁ ଯୁଗ ଭଳି ଲାଗେ, ତମ ଅପଶ୍ୟତାମ ଭଗବାନଙ୍କୁ ଅଦର୍ଶନରେ ଭଗବାନ ନ ଦେଖିକରି ତାଙ୍କୁ ଗୋଟିଏ ତ୍ରୁଟି ବହୁତ ଅଳ୍ପ ସମୟ ଗୋଟିଏ ଯୁଗ ଭଳି ଲାଗୁଥିଲା, 10 ବର୍ଷ ଭଳି ଲାଗୁଥିଲା ତାଙ୍କୁ। ଏବଂ ଯେତେବେଳେ ଭଗବାନ ସନ୍ଧ୍ୟା ହେଲେ ଫେରନ୍ତି, କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଚେତେ, ଭଗବାନଙ୍କର ମୁଖ ପଦ୍ମକୁ ଯେତେବେଳେ ଦେଖନ୍ତି, ମୁଖପଦ୍ମରେ ଆବୃତ କରିଥିବା ତାଙ୍କର ଯେଉଁ କୁଟିଳ କୁନ୍ତଳ ରହିଛି, ତାଙ୍କର ଯେଉଁ କେଶରାଜ ରହିଛି, ଏଇଟାକୁ ଦେଖି ଜଡ଼ ଉଦୀକ୍ଷତା ପଦ୍ମପୃ ଦୁଷା, ତାଙ୍କର ଚକ୍ଷୁରେ ପଲକ ପଡ଼ିଗଲେ ସେମାନେ ବହୁତ କ୍ରୋଧ ପ୍ରକାଶ କରନ୍ତି, ବ୍ରହ୍ମାଙ୍କୁ ସେମାନେ କହନ୍ତି ବିଧି ଠିକ୍ ଭାବରେ ଜାଣିନାହିଁ ସୃଷ୍ଟି କରିବା, ଆମର ଚକ୍ଷୁରେ କାହିଁକି ପଲକ ଦେଲେ ବୋଲି ସେ କହନ୍ତି। କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହାତେ ନିମିଷ କୃଷ୍ଣ କି ଦେଖିବି ମୁଇଁ, ଗୋଟିଏ ନେତ୍ର ଦରକାର ଭଗବାନ ରୂପ ଦର୍ଶନ କରିବା ପାଇଁ, ଦୁଇଟି ନେତ୍ରରେ କ'ଣ ଆମେ ଦେଖିବା ଭଗବାନ ରୂପ, ଏତେ ସୁନ୍ଦର ରୂପ ଭଗବାନଙ୍କର। ଜନ୍ମର୍ତ୍ତଳୋପୈକଂ ସୋଯୋଗଂ ମାୟାବଳଂ ଦର୍ଶୟିତା ଗୃହୀତ ବିସ୍ମାପନଂ ସୋସ୍ୟ ସୌଭଗତେ ପ परम पदम भूषण भूषणांगम भागवत तृतीय स्कंद द्वितीय अध्याय विदुर को एक कहते उद्धव भगवान को रूप वर्णना कर मत्स्यलीलोपैकम स्वयुगम भगवान रूप आम प्रकृतरे आम चक्षुमाध्यम देखिपर ना भगवान रूप कारण भगवान रूप हूँ अप्राकृत भगवान सबकि अप्राकृत कि आमर शरीर हूँ अप्राकृत शरीर अप्राकृत नुह तेना देखिपर ना कि भगवान कृपा कर आम प्राकृत शरीर के देखिपर से सी कृपा करती मत्स्यलीलो पैकम उपयुक्त मत्स्यलीला मत्स्यलील रूपक शरीर से धारण करती मत्स्यलील उपयुक्त शरीर धारण करती जहाँफल कि अन्न देखिपर रूप को स्वयोगम मायाबलम दर्शयिता गृहीतम तेणु ये भगवान रूप दर्शन कराती अन्न मान तो विस्मित हो जाते किसी असुविधे ना आश्चर्य कथा नुह कि भीष्मापन स्वस्थ सौभगर्दे भगवान रूप भगवान को आकर्षित करे ये हूँ बड़ा आश्चर्य कथा एवं परम पदम भूषण भूषणांगम भगवान शरीर में जो भूषण धारण करती से भूषण द्वारा भगवान अंग भूषित हुए ना बर भगवान जो भूषण का अलंकार धारण करते अलंकृत हमें भगवान रूप सौंदर्य ये हूँ तफात साधारण जीव एवं भगवान तफात होती यहाँ आम साधारणतः अलंकार धारण कर स्त्री लोक मैंने अलंकार धारण करजर शोभा वर्धन करने कि भगवान जो अलंकार धारण करती से अलंकार शोभा वर्धित हुए भगवान शोभा वर्धित हुए ना अलंकार द्वारा अलंकार भगवान शोभा वर्धित हुए अलंकृत हुए ये हूँ तफात तेणु से ही जो भगवान रूप देखिकी से तदीय मांगरी पुणी आउ थे देखुं अवेक्ष पुनर्वेक्ष पुणी थे देखुं द्वंद्व नखारुणमणि श्रयण निदध्यु नखारुण नख जो रही से नखरु जो आलोक राशि बाहर ज्योति बाहर अरुण मणि मणिर भाई ज्योति बाहर भगवान पद्म नखरु तेणु सेटा को श्रयण निदधु श्रयण कहले आश्रय नौ निदध्यु से ही भगवान पादपद्म आश्रय नौ निदध्यु ध्यान करते सुंदर रूप तेणु पुंसांगति मृगयता योग मार्ग ये हूँ भगवान रूप ये हूँ जो मैंने योग मार्ग अग्रसर होती रूप को से गति पुंसांगति लक्ष्य मुक्ति जहाँ भी हो मृगयता जो मैंने खोज मुक्ति खोजुंट योग मार्ग से अग्रसर हमें ध्यान स्वदं बहुमतं नयनाभिरामं भगवान रूप को से ध्यान करती भगवान रूप को पुंसांगति मृदयता योग मार्ग जो मैंने योग मार्ग अग्रसर होती से मैंने भगवान रूप को दर्शन करने अन्वेषण करती पुंसांगति मृदयता योग मार्ग ध्यानास्पद बहुमत नयनाभिराम भगवान रूप ये ध्यानास्पद ये ध्यान योग योग्य भगवान रूप को ध्यान करवा शून्य को आम ध्यान करना भगवान कहले जे अव्यक्त जो मैंने अव्यक्त को धारण ध्यान करती से मैंने बहुत कष्ट स्वीकार करती आम ध्यान करना अव्यक्त जे भी अव्यक्त अनिर्देशम अव्यक्त प्रतिपाते सर्वत्र गम्यं चिंतन से कुटस्थम अचलम ध्रुम स्वनियम दृगाम सर्वत्र सर्वत्र दे प्राग्मत मामेव सर्वभूत हितरता दश अध्याय ये जो अर्जुन प्रश्न उत्तर में भगवान कथा कहते बहुत कष्ट क्लेश दिगतर स्तेषा अव्यक्ता सप्त चेतसा भगवान अव्यक्त रूप भगवान जो ब्रह्म स्वरूप रही ध्यान करवा बहुत कष्ट
ବୈଷୟିକ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। କିନ୍ତୁ ଏ ଯେଉଁ ରୂପ, ଯେଉଁମାନେ ଯୋଗୀ ସେମାନେ ଏଇ ରୂପକୁ ଧ୍ୟାନ କରନ୍ତି, ଏତେ ସୁନ୍ଦର ରୂପ। ଯେତେବେଳେ ଧ୍ରୁବ ମହାରାଜ ଆସିଥିଲେ, ମା ତାଙ୍କର ମା ବିମାତା ବହୁତ କଟୁ ବଚନ ପାଇଥିଲେ, ଯେ କହିଲେ ତମେ ପିତାଙ୍କ କୋଳରେ ବସିପାରିବ ନାହିଁ, ମନା କରିଦେଲେ। ଯେତେବେଳେ ପିତାଙ୍କ କୋଳରେ ବସିଥିଲେ ଉତ୍ତମ, ଧ୍ରୁବଙ୍କର ଇଚ୍ଛା ଥିଲା ଟିକେ ବସିବା ପାଇଁ ପିତାଙ୍କ କୋଳରେ, ଛୋଟ ପିଲା 5 ବର୍ଷର ବାଳକ। କିନ୍ତୁ ତାଙ୍କର ବିମାତା ଯିଏକି ସୁରୁଚି, ସେ ତାଙ୍କୁ ବହୁତ କଟୁବାକ୍ୟ ପ୍ରୟୋଗ କଲେ, କହିଲେ ନା ତୁମେ ବସିପାରିବ ନାହିଁ, ତେଣୁ ମୋର ଗର୍ଭରେ ଆସିଲେ ଯାଇକି ତୁମେ ବସିବ ପିତାଙ୍କ କୋଳରେ, ତପସ୍ୟା ଆରାଧ୍ୟ ପୁରୁଷନ୍ ତ ସେବାନ ଗ୍ରହଣ ଆମେ, ଯଦି ତୁମେ ତପସ୍ୟା କରିବ, ଆରାଧନା କରିବ ଭଗବାନଙ୍କର, ତାଙ୍କର ଅନୁଗ୍ରହରେ ଗର୍ଭେତ୍ୱମ ସ୍ୱାଧୟମ ଆତ୍ମାନମ୍ ଯଦି ଇଚ୍ଛତି ନୃପାସନ, ଯଦି ତୁମେ ନୃପାସନ ବା ରାଜାଙ୍କ କୋଳରେ ବସିବା ପାଇଁ ଚାହୁଁଛ, ଏହିଭଳି ଭାବରେ ତୁମେ ଏ ଶରୀର ତ୍ୟାଗ କରିବାକୁ ପଡ଼ିବ। ପୁଣି ଆରାଧନା କରି ଏ ଶରୀର ତ୍ୟାଗ କରିକି ପୁଣି ମୋର ଗର୍ଭରେ ଆସିଲେ ଯାଇକି ତୁମେ ଯାଇକି ପିତାଙ୍କ କୋଳରେ ବସିପାରିବ, ନହେଲେ ବସିପାରିବ ନାହିଁ। ତେଣୁ ଧ୍ରୁବ ବହୁତ କ୍ରୋଧ କରି ପଳେଇ ଯାଇଥିଲେ। ମା କହିଲେ ଠିକ୍ ଅଛି, ତୁମ ବିମାତା ଯାହା କହିଲେ, ଯଦିଓ ତୁମକୁ ତୁମକୁ କ୍ରୋଧ ହେଇଛି, କିନ୍ତୁ ସେ ଠିକ୍ କଥା କହିଛନ୍ତି, ଭଗବାନ ଯାହା ଚାହିଁବେ, ଭଗବାନ କୃପା କଲେ ସମସ୍ତଙ୍କର ମନସ୍କାମନା ପୂରଣ ହୋଇପାରିବ, ଯିଏ ଯାହା ଚାହିଁବ ତାହା ପୂରଣ ହୋଇପାରିବ ଭଗବାନଙ୍କ ଇଚ୍ଛାରେ। ତେଣୁ ନାରଦ ମୁନି ବାଟରେ ତାଙ୍କୁ ଦେଖି ତାଙ୍କୁ ଏଇ ଭଗବାନଙ୍କ ରୂପ ବିଷୟରେ କହିଲେ, ଏଭଳି ଭାବରେ ଭଗବାନ ରୂପ ବେଣୁ ଗଣନ୍ଦରବିନ୍ଦଡ଼ାୟତାକ୍ଷଂ ଗରାବତଂ ସମାସିତା ମଦ ସୁନ୍ଦରାଙ୍ଗଂ କନ୍ଦର୍ପକୋଟିକମନୀୟ ବିଶେଷ ଶୋଭଂ ଗୋବିନ୍ଦମାଦି ପୁରୁଷଂ ଜନମ୍ରିୟାମି। ଏ କୃଷ୍ଣଙ୍କର ଦୁଇଜ ରୂପ ବିଷୟରେ ବର୍ଣ୍ଣନା କରାଯାଉଛି। କିନ୍ତୁ ନାରଦ ମୁନି ଯେଉଁ କହିଲେ ତାଙ୍କୁ ଭଗବାନ ନାରାୟଣଙ୍କ ରୂପ, ଚତୁର୍ଭୁଜ ରୂପ ବିଷୟରେ କହିଲେ, ଯାହାକି ଏଇ ଭଗବାନ ନାରାୟଣ ଏହି ରୂପ ଦେଖୁଛନ୍ତି ଚାରି କୁମାର। ତେଣୁ ସେହି ରୂପକୁ ସେ ଧ୍ୟାନ କରୁଥିଲେ ଧ୍ରୁବ, ବହୁତ ସଂଯତ ଇନ୍ଦ୍ରିୟ କରି, ବହୁତ ତପସ୍ୟା, ବହୁତ କୃଚ୍ଛ୍ର ସାଧନ କରି, ବହୁତ ଯେଉଁ ପ୍ରଥମେ 3 ଦିନରେ କିଛି ଖାଦ୍ୟ ଗ୍ରହଣ କରୁଥିଲେ, ତାପରେ 6 ଦିନରେ କିଛି ଖାଦ୍ୟ ଗ୍ରହଣ କଲେ, କେବଳ ପାଣି ଗ୍ରହଣ କରି ରହିଲେ, ଏଭଳି କେବଳ ବାୟୁ ଗ୍ରହଣ 12 ଦିନରେ ବାୟୁ ଗ୍ରହଣ କରି ରହିଲେ, ଏଭଳି ଭାବରେ ତପସ୍ୟା କରୁଥିଲେ, ବହୁତ କୃଚ୍ଛ ତପସ୍ୟା। ଏବଂ ଅନ୍ତିମରେ ଭଗବାନ ରୂପ ଦର୍ଶନ କଲେ। ତେଣୁ ଯେଉଁମାନେ ଯୋଗୀମାନେ ସାଧାରଣତଃ ଧ୍ୟାନାବସ୍ଥିତ ଗତିହୀନ ମନସା ପଶ୍ୟନ୍ତି ଜନ ଯୋଗିନ, ଭାଗବତ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି ଯେ ଜନ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେଇ ବେଦେଇ ସାଙ୍ଗପଦ କନ୍ଦ୍ରପୁଣ୍ୟ ଗାୟନ୍ତି ଜଂ ଶ୍ୟାମଗା ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଜଂ ଯୋଗିନ ଯଶାନ୍ତ ନ ବିଦୁ ସୁରା ଶ୍ରବଣ ଦେବାୟ ତସ୍ମୈ ନମଃ। ଭାଗବତଂ ଦ୍ୱାଦଶ ସ୍କନ୍ଧ ଅନ୍ତିମରେ 3 ଅଧ୍ୟାୟରେ ସୁତ ଗୋସ୍ୱାମୀ ଭଗବାନଙ୍କୁ ଏଇ ଗୋଟେ ସ୍ତୁତି କରିଛନ୍ତି। କାହିଁକି ନା ସେ ଭାବୁଛନ୍ତି ପ୍ରକୃତରେ ମୁଁ ଭଗବାନ କିଛି ବର୍ଣ୍ଣନା କରିପାରିଲି ନାହିଁ, ଭଗବାନ କିଛି ରୂପ ଭଗବାନଙ୍କ ଲୀଳା କିଛି ବର୍ଣ୍ଣନା କରିପାରିଲି ନାହିଁ, କେବଳ ନମସ୍କାର କରୁଛି କହିକି ଭାଗବତ ସେ ସମାପ୍ତ କରିଛନ୍ତି ବା ଶେଷ କରିଛନ୍ତି। ତେଣୁ ସେଇଠି ସେ କହୁଛନ୍ତି ଯାହାଙ୍କୁ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ବା ବାୟୁଦେବ ଏମାନେ ଦିବ୍ୟ ସ୍ତବ ମାଧ୍ୟମରେ ଯାହାଙ୍କୁ ଆରାଧନା କରନ୍ତି, ଏବଂ ବେଦ ଅଙ୍ଗ ବା ତା'ର ଯେଉଁ ବେଦର 6ଟି ଅଙ୍ଗ ରହିଛି, କଳ୍ପ ବ୍ୟାକରଣ ଜ୍ୟୋତିଷ ଇତ୍ୟାଦି ଛନ୍ଦ ଇତ୍ୟାଦିକୁ ତାଙ୍କର ଅଙ୍ଗ ବୋଲି କୁହାଯାଏ। ତେଣୁ ଏହି ଅଙ୍ଗ ସହିତ ଉପନିଷଦ ବେଦରେ ଯାହାଙ୍କର ଗାନ କରାଯାଏ, ଯାହାଙ୍କର ସ୍ତୁତି ଗାନ କରାଯାଏ, ସାମଗା ବିଶେଷ ଭାବରେ ସାମ ବେଦରେ ଭଗବାନଙ୍କ ସହିତ ସ୍ତୁତି ଗାନ କରାଯାଇଛି, ଏବଂ ଧ୍ୟାନରେ ଯୋଗୀମାନେ ଯାହାଙ୍କୁ ହୃଦୟ ଭିତରେ ଦର୍ଶନ କରନ୍ତି, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଯୋଗୀମାନେ ଯେତେବେଳେ ଧ୍ୟାନ କରନ୍ତି ସେ ରୂପକୁ ସେମାନେ ଦର୍ଶନ କରନ୍ତି। ପ୍ରାଦେଶ ମାତ୍ର ପୁରୁଷଂ ବସନ୍ତମ୍ ବୋଲି କୁହାଯାଇଛି ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ସେକଥା କହିଛନ୍ତି କେଜି ସ୍ୱଧ୍ୟାନ୍ତର ହୃଦୟା ପ୍ରକାଶେ ପ୍ରାଦେଶ ମାତ୍ର ପୁରୁଷଂ ବସନ୍ତମ୍ ଚତୁର୍ଭୁଜ କଞ୍ଜ ରଥାଙ୍ଗ ଶଙ୍ଖ ଗଦାଧର ଧାରଣା ସ୍ମରନ୍ତି। ଏଠି ଭଗବାନ ସେହି ରୂପରେ ଆବିର୍ଭାବ ହୋଇଛନ୍ତି। ଯେଉଁମାନେ ଟିକେ ଉନ୍ନତ ସ୍ତରର, ଯେଉଁମାନେ ନିମ୍ନ ସ୍ତରରେ ଭଗବାନଙ୍କୁ ଆରାଧନା କରନ୍ତି ସେମାନେ ଭଗବାନଙ୍କ ବିରାଟ ରୂପକୁ ଦର୍ଶନ ଧ୍ୟାନ କରନ୍ତି, କିନ୍ତୁ ଯେଉଁମାନେ ଆଉ ଟିକେ ଉନ୍ନତ ସ୍ତରକୁ ଗଲେଣି ସେମାନେ ହୃଦୟ ଭିତରେ ଭଗବାନଙ୍କୁ ଧ୍ୟାନ କରନ୍ତି କେଚିତ, ମାନେ ସେଭଳି ଭକ୍ତ ହେଉଛନ୍ତି ଖୁବ୍ କମ୍ ଯେଉଁମାନେ ହୃଦୟ ଭିତରେ ଭଗବାନ ଦର୍ଶନ କରନ୍ତି। କିନ୍ତୁ କେଚିତ ସ୍ୱଧ୍ୟାନ୍ତର ହୃଦୟାବକାଶ, ହୃଦୟ ଭିତରେ ଭଗବାନ ରହିଛନ୍ତି, ହାର୍ଟରେ ରହିଛି, ଆମର ହୃତ୍ପିଣ୍ଡ ରହିଛି, ସେଇଠି ଭଗବାନ ଅଛନ୍ତି। କିଭଳି ରହିଛନ୍ତି ନା, ଚତୁର୍ଭୁଜ ପଞ୍ଜ ରଥାଙ୍ଗ ଶଙ୍ଖ ଗଦାଧର ଧାରଣ ଶୁଣନ୍ତି, ଚାରି ଭୁଜରେ ଭଗବାନ ଶଙ୍ଖ ଚକ୍ର ଗଦା ଧାରଣ କରିଛନ୍ତି। ପ୍ରାଦେଶ ମାତ୍ର ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥ କହୁଛନ୍ତି ତାଙ୍କର ଟ୍ରାନ୍ସଲେସନରେ, ଆଠ ଇଞ୍ଚ ଉଚ୍ଚତା ବିଶିଷ୍ଟ ଭଗବାନ ରହିଛନ୍ତି ସେଇଠି ହୃଦୟ ଭିତରେ। ତେଣୁ ଏଇ ଯେଉଁ ରୂପକୁ ଧ୍ୟାନ କରନ୍ତି ଯୋଗୀମାନେ, ଭଗବାନ ରୂପକୁ ଧ୍ୟାନ କରନ୍ତି, ତେଣୁ ଧ୍ୟାନାସ୍ପଦମ ବୋଲି କୁହାଯାଉଛି। ଏ ଧ୍ୟାନର ଯୋଗ, ଭଗବାନଙ୍କର ଯେଉଁ ରୂପ, ଏ ଧ୍ୟାନର ଯୋଗ୍ୟ ବିଷୟ ଧ୍ୟାନ। ଭଗବାନ ଏହିଭଳି ଭାବରେ ଧ୍ୟାନ କରିବା, ଆମେ ଶୂନ୍ୟକୁ ଧ୍ୟାନ କରିପାରିବା ନାହିଁ। ପ୍ରଭୁପାଦ ମାନେ ଯାହାପରେ ବିରାଟ ଭାଷା ଦେଇଛନ୍ତି ସେଇଥିପାଇଁ ଆଜିକାଲି ଯେଉଁମାନେ ଧ୍ୟାନ କରୁଛନ୍ତି, ଧ୍ୟାନ ବିଷୟରେ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି, ପ୍ରଭୁପାଦ ମାନେ ତାକୁ ଉଦ୍ଧାର କରିଛନ୍ତି, କିଭଳି ଆମେ ଧ୍ୟାନ କରିବା। ଶୁଶୁ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନ ମାତ୍ମନ ନାଥ ଚିତ୍ତମ ନାଥ ନିଚନ୍ ଚୌଳ ଜିନ କୁଶୋତ୍ତରମ, ଏସବୁ ବର୍ଣ୍ଣନା କରାଯାଏ ଷଷ୍ଠ ଅଧ୍ୟାୟରେ। ଯାହାକୁ ଶୁଣି ଅର୍ଜୁନ କହିଲେ, ପ୍ରଭୁ ଏଇଟା ଅସମ୍ଭବ, ଯେଉଁ ଯୁବପ୍ରିୟା ଭକ୍ତ ସ୍ୱାମ୍ୟନ ମଧୁସୂଦନ ଏତେ ସ୍ୟାମ ପଶ୍ୟାମି ଚଞ୍ଚଳ ସ୍ଥିତି ସ୍ଥିର। ପ୍ରଭୁ ଆପଣ ଏଇ ଯେଉଁ ଯୁଗ କଥା କହୁଛନ୍ତି, 5000 ବର୍ଷ ତଳର କଥା ପ୍ରଭୁପାଦ ମହାରାଜ କହନ୍ତି, 5000 ବର୍ଷ ତଳେ ଭଗବାନ ଯେତେବେଳେ ଯୋଗ ବିଷୟରେ କହିଥିଲେ, ଧ୍ୟାନ ଯୋଗ ବିଷୟରେ, ସେତେବେଳେ ଅର୍ଜୁନ କହିଲେ, ପ୍ରଭୁ ଏଇଟା ଅସମ୍ଭବ, ସମ୍ଭବ ନୁହଁ। ଆଉ ବର୍ତ୍ତମାନ କ'ଣ ଆମେ ଚିନ୍ତା କରିବା, କିଭଳି ଧ୍ୟାନ କରିବା? ଧ୍ୟାନ ହେଉଛି ସତ୍ୟଯୁଗର ଉପାୟ ଭଗବାନ ପ୍ରାପ୍ତ ହେବା ପାଇଁ। ତୃତୀୟ ଯୁଗ ଧ୍ୟାତି ବିଷ୍ଣୁ ଧ୍ୟାନ କରୁଥିଲେ, ସେତେବେଳେ ସତ୍ୟଯୁଗରେ ଭଗବାନ ଧ୍ୟାନ କରୁଥିଲେ। ତେଣୁ ଧ୍ୟାନ କିଭଳି କରାଯିବ ସେସବୁ ବର୍ଣ୍ଣନା କରାଯାଇଛି, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଧ୍ୟାନ ଅର୍ଥ, ଏ ଯୋଗର ଅର୍ଥ ହେଉଛି ଏ ଯେଉଁମାନେ ଧ୍ୟାନ କରନ୍ତି ଭଗବାନଙ୍କୁ, ଏଇ ଯେଉଁ ଯୋଗ ମାଧ୍ୟମରେ ଧ୍ୟାନ କରନ୍ତି, ଅଷ୍ଟାଙ୍ଗ ଯୋଗ ଯେଉଁ ରହିଛି, ଆର ଉଦ୍ଦେଶ୍ୟ ହେଉଛି ଇନ୍ଦ୍ରିୟ ସଂଯମ କରିବା। କିନ୍ତୁ ଲୋକମାନେ ଏ ଯେଉଁ ଧ୍ୟାନ କରୁଛନ୍ତି ବା ଯୋଗ କରୁଛନ୍ତି, ବିଶେଷ ଭାବରେ ରାମଦେବଙ୍କର ଆଜିକାଲି ଯୋଗ ଯେଉଁ ରହିଛି ବହୁତ ପ୍ରସିଦ୍ଧ ଯୋଗ, ଆମର ଭକ୍ତମାନେ ମଧ୍ୟ ସେଇଟା କରୁଛନ୍ତି, ତାର ଉଦ୍ଦେଶ୍ୟ ହେଉଛି କେମିତି ଆମେ ଇନ୍ଦ୍ରିୟମାନେ ଠିକ୍ ରହିବେ, ଆମେ ବହୁତ ବୌଦ୍ଧିକ ଉପଭୋଗ କରିପାରିବା, ଏଇ ପାଇଁ କରୁଛନ୍ତି ସେମାନେ। କିନ୍ତୁ ଯୋଗର ଅର୍ଥ ତା ନୁହଁ, ଯୋଗର ଅର୍ଥ ଭଗବତ ଷଷ୍ଠ ଅଧ୍ୟାୟ ଭଗବାନ କହିଛନ୍ତି ସେ କଥା, ଯୁକ୍ତ ହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନାବବୋଧସ୍ୟ ଯୋଗ ଭବତି ଦୁଃଖା। ଇଏ ହେଉଛି ଯୋଗ, ସବୁଥିରେ ସଂଯମ ଆଚରଣ କରିବା, ହାର ବିହାର ସବୁଥିରେ ସଂଯମ ଆଚରଣ କରିବା, ସ୍ୱପ୍ନ ନିଦ୍ରା ଖାଦ୍ୟ ସବୁକିଛିରେ ଆମେ ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା, ଅଧିକା ଗ୍ରହଣ କରିବା ନାହିଁ। ଇଏ ହେଉଛି ଯୋଗ, ଇଏ ହେଉଛି ପ୍ରକୃତ ଯୋଗ। କିନ୍ତୁ ଲୋକମାନେ ସେଇଟା ସେ ଯୋଗ କରୁନାହାନ୍ତି, ସେ ବିଷୟରେ ଜାଣୁନାହାନ୍ତି ସେମାନେ ଯୋଗ। ଯୋଗର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ସହିତ ଯୁକ୍ତ ହେବା, ଭଗବାନଙ୍କୁ ଭକ୍ତି କରିବା, ସେବା କରିବା, ଇଏ ହେଉଛି ପ୍ରକୃତ ଯୋଗର ଉଦ୍ଦେଶ୍ୟ। ତେଣୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ ଯେତେବେଳେ ଅନେକ ଯୋଗବାନ ଯୋଗ ବିଷୟରେ କହୁଛନ୍ତି, ଅନ୍ତିମରେ କହିଲେ ଷଷ୍ଠ ଅଧ୍ୟାୟ ଅନ୍ତିମ ଶ୍ଳୋକରେ, ଯୋଗିନାମ ବି ସର୍ବେଷାଂ ମଦ୍ଗତେନାନ୍ତରାତ୍ମନା ଶ୍ରଦ୍ଧାବାନ ଭଜତ ଯେଉଁମାନ ସ୍ୱାମୀ ଯୁକ୍ତ ତମ ମତ। ଅନେକ ଯୋଗୀ ରହିଛନ୍ତି, କିନ୍ତୁ ଶ୍ରେଷ୍ଠ ଯୋଗୀ ହେଉଛନ୍ତି ସିଏ ଯେ ହୃଦୟ ଭିତରେ ମୋତେ ଚିନ୍ତା କରନ୍ତି, ମୋର ଧ୍ୟାନ କରନ୍ତି, ମୋର ସେବା କରନ୍ତି, ମୋର ଭକ୍ତି କରନ୍ତି, ସିଏ ହେଉଛନ୍ତି ଶ୍ରେଷ୍ଠ ଯୋଗୀ। ଏଇଥିପାଇଁ ମତି ଭଗବାନ କହୁଛନ୍ତି ମୋର ମତ ହେଉଛି ଏଇଟା, ଆଉ ଅନ୍ୟମାନଙ୍କ କଥା ଆମ ପାଇଁ ଚିନ୍ତା କରିବା। ଯାହାଙ୍କ ବିଷୟରେ ଆମେ ଯୋଗ କରୁଛେ ସିଏ କହୁଛନ୍ତି ଇଏ ହେଉଛି ଶ୍ରେଷ୍ଠ ଯୋଗ, ଭକ୍ତି ଯୋଗ ହେଉଛି ଶ୍ରେଷ୍ଠ ଯୋଗ। ତେଣୁ ସେହି ରୂପକୁ ଧ୍ୟାନାସ୍ପଦଂ ବହୁମତଂ ନୟନାଭିରାମ, ଯେଉଁମାନେ ଚକ୍ଷୁରେ ବର୍ତ୍ତମାନ ଚାରି କୁମାର ଦେଖୁଛନ୍ତି, ନୟନ ତାଙ୍କର ନୟନ ବା ତାଙ୍କର ଯେଉଁ ଚକ୍ଷୁ ମାଧ୍ୟମରେ ଭଗବାନ ରୂପ ଦେଖୁଛନ୍ତି, ଇଏ ଚକ୍ଷୁର ସାର୍ଥକତା ଅନୁଭବ କରୁଛନ୍ତି। ଚକ୍ଷୁର ଯେଉଁ ରହିଛି ବେଗ, ଦର୍ଶନ ଦେଖିବାର ବେଗ ବା ଯେଉଁ ରୂପ ରୂପଦର୍ଶନର ବେଗ ରହିଛି ଚକ୍ଷୁରେ, ସବୁ ଇନ୍ଦ୍ରିୟମାନଙ୍କର ଗୋଟେ ବେଗ ରହିଛି, ଚକ୍ଷୁର ବେଗ ହେଉଛି ରୂପ ଦର୍ଶନ କରିବା, କିନ୍ତୁ ଯେତେ ଭୌତିକ ରୂପ ଦର୍ଶନ କଲେ ମଧ୍ୟ ଚକ୍ଷୁର ବେଗ ସେ ସଂଯତ ହେବ ନାହିଁ। କିନ୍ତୁ ଯେତେବେଳେ ଭଗବାନ ରୂପ ଦର୍ଶନ କରିବା ସେତେବେଳେ ହିଁ ପ୍ରକୃତରେ ଆମେ ପୂର୍ଣ୍ଣ ତୃପ୍ତି ପ୍ରାପ୍ତ ହେବା। ଅନ୍ୟ ଯେତେ ରୂପ ରହିଛି ଦେଖିଲେ ଭୌତିକ ରୂପ ରହୁଛି ସେଥିରେ ଚକ୍ଷୁର ଯେଉଁ ଦର୍ଶନ ଲାଳସା ରହିଛି ସେ ତୃପ୍ତି ମିଳିବ ନାହିଁ, ତୃପ୍ତି ପାଇପାରିବ ନାହିଁ। ତେଣୁ ଏ ଭଗବାନଙ୍କର ଚକ୍ଷୁ ଆମର ଭାଗବତ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ ମଧ୍ୟ ସେଟା କୁହାଯାଇଛି। ଯେଉଁମାନେ ଚକ୍ଷୁ ପ୍ରାପ୍ତ ହେଉଛନ୍ତି ଗୋପୀମାନଙ୍କ କଥା କହୁଛନ୍ତି, ଇଏ ହେଉଛି ଚକ୍ଷୁର ସାର୍ଥକତା। ଚକ୍ଷୁ ମାଧ୍ୟମରେ ଯଦି ଆମେ ଭଗବାନଙ୍କ ରୂପ ଦର୍ଶନ କଲେ ତାହେଲେ ସେଇଟା ହେଉଛି ଚକ୍ଷୁର ସାର୍ଥକତା। ଅକ୍ଷଣତା ଫଳମିଦମ୍ ନ ପରମ ବିଧାନ ସେ କହୁଛନ୍ତି, ଗୋପୀମାନେ କହୁଛନ୍ତି, ବେଣୁଗୀତିରେ ବର୍ଣ୍ଣନା କରାଯାଇଛି। ଅକ୍ଷଣତା ଯେଉଁମାନଙ୍କର ଚକ୍ଷୁ ରହିଛି, ଅକ୍ଷି ବା ଚକ୍ଷୁ ରହିଛି, ଅକ୍ଷଣତା ସେମାନେ ଚକ୍ଷୁଷ୍ମାନ ଯେଉଁମାନେ ଅନ୍ଧ ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନଙ୍କ ଚକ୍ଷୁ ରହିଛି ତାଙ୍କର ଶ୍ରେଷ୍ଠ ଫଳ ହେଉଛି କ'ଣ ନା ନ ପରମ ବିଧାନ, ଆଠାରୁ ଅଧିକ ଉନ୍ନତ ଫଳ କିଛି ନାହିଁ। ଯେଉଁମାନଙ୍କ ଚକ୍ଷୁ ରହିଛି ଚକ୍ଷୁ ଦର୍ଶନର କେଉଁଟା ଶ୍ରେଷ୍ଠ ଫଳ କେଉଁଟା ନା ସଖ୍ୟ ପଶୁନୁ ବିବେଷୟ ତୋ ବୟସେଇ, ଭଗବାନଙ୍କର ଯେଉଁ ରୂପ ରହିଛି ବିଶେଷ ଭାବରେ ଭଗବାନ ଯେତେବେଳେ ବୃନ୍ଦାବନ ବିହାର କରୁଛନ୍ତି ତାଙ୍କର ସଖାମାନଙ୍କ ସହିତ ଏବଂ ପଶୁମାନଙ୍କ ସହିତ ବୃନ୍ଦାବନରେ ପ୍ରବେଶ କରି ବକ୍ତ୍ରଂ ବ୍ରଜେଶ ସୁତୟୋ ରଣୁବେଣ ଦୁଷ୍ଟଂ, ବକ୍ତ୍ରରେ ବା ମୁଖରେ ଭଗବାନ ବ୍ରଜେଶ ସୁତୟ ନନ୍ଦସୁତ ଭଗବାନ କୃଷ୍ଣ ଅଣୁବେଣୁ ଦୁଷ୍ଟମ ବେଣୁ ବା ବଂଶୀ ବାଦନ କରିଛନ୍ତି, ଅଧରରେ ବଂଶୀ ବାଦନ କରୁଛନ୍ତି ଏବଂ ଜୈବା ନିପିତ ମନୋରକ୍ତ କଟାକ୍ଷ ମୁଖ୍ୟମ। ଏହିଭଳି ଭାବରେ ସେହି ଭଗବାନଙ୍କର କଟାକ୍ଷକୁ ଯେଉଁମାନେ ଦର୍ଶନ କରନ୍ତି ସେମାନେ ଯେଉଁମାନେ ଚକ୍ଷୁଷ୍ମାନ ବ୍ୟକ୍ତି ଯେଉଁମାନଙ୍କ ଚକ୍ଷୁ ରହିଛି ଆଠାରୁ ଅଧିକ କିଛି ଫଳ ନାହିଁ ବୋଲି କହୁଛନ୍ତି ଗୋପୀମାନେ, ଇଏ ହେଉଛି ଶ୍ରେଷ୍ଠ ଫଳ। କିନ୍ତୁ ଅନ୍ୟ ପକ୍ଷରେ ସୌନକାଦି ଋଷିମାନେ କହୁଛନ୍ତି ଏ ଦ୍ୱିତୀୟ ସ୍କନ୍ଧରେ ସେ କଥା କୁହାଯିବ ଯେ ଯେଉଁମାନଙ୍କର ଚକ୍ଷୁ ରହିଛି କିନ୍ତୁ ଭଗବାନଙ୍କ ରୂପ ଦର୍ଶନ କରୁନାହାନ୍ତି ସେମାନେ ସେ କୁହାଯିବ ବରା ଏତେ ଯେ ନୟନ ନାରାୟଣ ଲିଙ୍ଗାନି ବିଷ୍ଣୁ ନ ନିରୀକ୍ଷତ ଯେ ପାଦୌ ନୃଣାନ୍ତୋ ଧ୍ରୁବ ଜନ୍ମ ଭାଜୌ କ୍ଷେତ୍ରାଣି ନାନୁ ବ୍ରଜତୋ ହରେଠୁ। ବରା ଏତେ ନୟନ ନାରାୟଣ ଯଦି ମୟୂର ପିଛରେ ଯେଉଁ ଛବି ରହିଛି ଲାଗିଛି ଚକ୍ଷୁ ଭଳିଆ ରହିଛି କିନ୍ତୁ ମୟୂର ପିଛ ଦ୍ୱାରା ସେ ଦେଖିପାରେ ନାହିଁ, ସେଥିରେ ଆମେ ଦେଖିପାରିବା ନାହିଁ। ସେହିଭଳି ଭାବରେ ଯେଉଁମାନେ ନୟନ ପ୍ରାପ୍ତ ହୋଇଛନ୍ତି ନର ମନୁଷ୍ୟମାନେ ସେ ନୟନରେ ଭଗବାନ ରୂପ ଦର୍ଶନ କରୁନାହାନ୍ତି, ସେ ଚକ୍ଷୁ ବରା ହେଇଥାଏ ବା ସେ ଯେଉଁ କ'ଣ ମୟୂର ପିଛ ଭଳି ତାଙ୍କର ସେ ଚକ୍ଷୁ। ଲିଙ୍ଗାନି ବିଷ୍ଣୁ ନ ନିରୀକ୍ଷିତ ଭଗବାନଙ୍କ ରୂପକୁ ଦର୍ଶନ କରୁନାହାନ୍ତି ଚକ୍ଷୁ ପ୍ରାପ୍ତ ହୋଇକରି। ସେହିଭଳି ଭାବରେ ସବୁ ଅଙ୍ଗକୁ ଧିକାର କରିଛନ୍ତି ସ୍ୱର୍ଣ୍ଣକାଦି ଋଷିମାନେ ବର୍ଣ୍ଣନା କରାଯାଇଛି। ପାଦୌ ନୃଣାନ୍ତୌ ଧ୍ରୁବ ମଧ୍ୟମ ଭାଜୌ ଯେଉଁମାନେ ପାଦ ପ୍ରାପ୍ତ ହୋଇଛନ୍ତି, ବୃକ୍ଷ ମଧ୍ୟ ପାଦ ରହିଛି ତା'ର ପାଦ ବା ବୋଲି କୁହାଯାଏ, ଏ ଯେଉଁ ରହିଛି ମୂଳ ସେ ହେଉଛି ବୃକ୍ଷର ପାଦ, ତେଣୁ ତାକୁ ପାଦପ ବୋଲି କୁହାଯାଏ, ସେ ମୂଳ ଦ୍ୱାରା ସେ ଖାଦ୍ୟ ଗ୍ରହଣ କରେ ଯଦି ପାଦପ ବୋଲି କୁହାଯାଏ। କିନ୍ତୁ ସେ ଧ୍ରୁବ ଭାଜୌ ସେ ବୃକ୍ଷ କୁଆଡ଼େ ଯାଇପାରିବ ନାହିଁ, ଗୋଟିଏ ସ୍ଥାନରେ ରହିବ। ସେହିଭଳି ଭାବରେ ଯେଉଁମାନେ ପାଦ ପ୍ରାପ୍ତ ହୋଇଛନ୍ତି ଭଗବାନଙ୍କର କ୍ଷେତ୍ର ଯାଉନାହାନ୍ତି, କ୍ଷେତ୍ର ଭଗବାନଙ୍କର ତୀର୍ଥ ପର୍ଯ୍ୟଟନ କରୁନାହାନ୍ତି ଏବଂ କ୍ଷେତ୍ରାଣୀ ନାନ ବୃଦ୍ଧି ହେରେ ଯେଉଁ ହରି ଭଗବାନଙ୍କର କ୍ଷେତ୍ର ଯେଉଁ ରହିଛି ବିଭିନ୍ନ କ୍ଷେତ୍ର ରହିଛି ତାକୁ ସେ ପାଦ ଦ୍ୱାରା ସେ ଯାଉନାହାନ୍ତି କୁଆଡ଼େ, ତେଣୁ ସେଇଟା ଯେଉଁ ଧ୍ରୁମ ଭାଜୌ ବୃକ୍ଷର ପାଦ ସ୍ଥାବର ଯେଉଁ ସେଭଳି ହୋଇଗଲା ବୋଲି କୁହାଯାଉଛି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ରୂପ ରହିଛି ସେ ରୂପକୁ ଆଜି ଦେଖୁଛନ୍ତି ଚାରି କୁମାର। ପୌଷ୍ମମ୍ ବପୁର ଦର୍ଶୟାନମ୍ ଅନନ୍ୟ ସିଦ୍ଧି, ଏ ଯେଉଁ ଅନନ୍ୟ ସିଦ୍ଧ ଏ ହେଉଛି ଶ୍ରେଷ୍ଠ ସିଦ୍ଧି ଭଗବାନ ରୂପ ଦର୍ଶନ କରିବା। ଔତ୍ପତ୍ତିକେଇ ସମଗୁଣନ୍ ଯୁତମ ଅଷ୍ଟଭାଗୀ ଅଷ୍ଟଭୋଗୀ ଅଷ୍ଟଶ୍ୱର୍ଯ୍ୟ ଯୁକ୍ତ ଭଗବାନ, ଭଗବାନ ଏହିଭଳି ଭାବରେ ରହିଛନ୍ତି ତାଙ୍କର ରୂପ ରହିଛି ସୁନ୍ଦର ରୂପ ରହିଛି। ତେଣୁ
ସାଧାରଣତଃ ଲୋକମାନେ ଏଇଭଳି ଭାବରେ ଯେଉଁ ଧ୍ୟାନ କରୁଛନ୍ତି ସେମାନେ ଜାଣନ୍ତି ନାହିଁ ଏ ଯୋଗର ଉଦ୍ଦେଶ୍ୟ କ'ଣ। ଏ ଯୋଗର ଉଦ୍ଦେଶ୍ୟ ହେଉଛି ଭଗବାନ ରୂପ ଦର୍ଶନ କରିବା। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ବହୁତ ବଡ଼ ଭାଷ୍ୟ ଦେଇଛନ୍ତି ସେ କଥା, ଏ କଥା ମଧ୍ୟ ସେ କହିଛନ୍ତି। ସେ କଥା 5000 ବର୍ଷ ତଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୋଗାଭ୍ୟାସ କରିବାକୁ କହିଥିଲେ, କିନ୍ତୁ ଅର୍ଜୁନ ତାଙ୍କ ଅସାମର୍ଥ୍ୟ ପ୍ରକାଶ କରି କହିଲେ ଯେ ସେ ଯୋଗ ସାଧନରେ କଠିନ ନିୟମ ପାଳନ କରିପାରିବେ ନାହିଁ। ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ବାସ୍ତବତା ପ୍ରତି ଦୃଷ୍ଟି ଦେବା ଉଚିତ ଏବଂ ସେ ଯୋଗ ସାଧନ ନାମରେ ଅଯଥା ଶାରୀରିକ କ୍ରିୟା କୌଶଳ ଅଭ୍ୟାସ କରି ତାହାର ମୂଲ୍ୟବାନ ସମୟର ଅପଚୟ କରିବା ଉଚିତ ନୁହେଁ। ପ୍ରକୃତ ଯୋଗ ହେଉଛି ଚତୁର୍ଭୁଜଧାରୀ ପରମାତ୍ମାଙ୍କ ହୃଦୟ ମଧ୍ୟରେ ଦେଖିବା ଏବଂ ଧ୍ୟାନ ଯୋଗରେ ବା ସମାଧି ସ୍ତରରେ ତାଙ୍କୁ ବରାବର ଦର୍ଶନ କରିବା। ଏହି ପ୍ରକାର ଅଖଣ୍ଡ ଧ୍ୟାନକୁ ସମାଧି କୁହାଯାଏ। ଯେତେବେଳେ ଜଣେ ପାଞ୍ଚଜଣଙ୍କର ଯୋଗ ରହିଛି, ଯମ ନିୟମ ପ୍ରାଣାୟାମ ଇତ୍ୟାଦି ଧ୍ୟାନ ଧାରଣା ଆସନ ଇତ୍ୟାଦି ଅନ୍ତିମରେ ସମାଧି ପ୍ରାପ୍ତ ହେବେ। ଅନ୍ତିମ ଅଷ୍ଟାଙ୍ଗ ଯୋଗ ଯେଉଁ ରହିଛି, ଅଷ୍ଟାଙ୍ଗ ଯୋଗ ବିଧି ଯେଉଁ ରହିଛି, ଅଷ୍ଟମ ଅଙ୍ଗ ହେଉଛି ସମାଧି। ଭଗବାନଙ୍କୁ ଦର୍ଶନ କରିବେ, ସବୁବେଳେ ପାଇଁ ଦର୍ଶନ କରୁଥିବେ, ଏ ସମାଧି ଏକଥା କୁହାଯାଉଛି। ଏ ପ୍ରକାର ଅଖଣ୍ଡ ଧ୍ୟାନକୁ ସମାଧି କୁହାଯାଏ ଏବଂ ଧ୍ୟାନର ବସ୍ତୁ ହେଉଛନ୍ତି ଚତୁର୍ଭୁଜଧାରୀ ନାରାୟଣ। ଶ୍ରୀମଦ୍ ଭାଗବତମର ଏହି ଅଧ୍ୟାୟରେ ବିଭିନ୍ନ ଅଙ୍ଗଭୂଷଣରେ ପୂଜିତ ଭଗବାନଙ୍କର ଯେଉଁ ରୂପର ବର୍ଣ୍ଣନା କରାଯାଇଛି ତାହା ହିଁ ଧ୍ୟାନର ବସ୍ତୁ ଅଟନ୍ତି। ଯଦି କୌଣସି ବ୍ୟକ୍ତି ବା ନିର୍ବିଶେଷ ବ୍ରହ୍ମକୁ ଧ୍ୟାନ କରିବା ପାଇଁ ଇଚ୍ଛା କରେ ତାହେଲେ ଯୋଗ ସାଧନାରେ ସିଦ୍ଧିଲାଭ କରିବା ନିମିତ୍ତ ତାକୁ ଖୁବ୍ ଦୀର୍ଘ ସମୟ ଲାଗିବ। ଯାହା ଶୂନ୍ୟ ବା ନିର୍ବିଶେଷ ସେଥିରେ କଦାପି ଆମମାନେ ମନକୁ ଏକାଗ୍ର ବା ସ୍ଥିର କରିପାରିବା ନାହିଁ। ପ୍ରକୃତ ଯୋଗ ହେଉଛି ହୃଦୟରେ ବିଦ୍ୟମାନ ଥିବା ଚତୁର୍ଭୁଜ ନାରାୟଣ ରୂପକୁ ଧ୍ୟାନ କରିବା ବା ତାଙ୍କଠାରେ ମନକୁ ସ୍ଥିର କରିବା। ଧ୍ୟାନ ବଳରେ ବ୍ୟକ୍ତି ବୁଝିପାରିବ ଯେ ଭଗବାନ ହୃଦୟ ମଧ୍ୟରେ ବିଦ୍ୟମାନ ଅଛନ୍ତି। ଯଦିଓ କୌଣସି ବ୍ୟକ୍ତି ଏହା ନ ଜାଣିଥାଏ ତଥାପି ଭଗବାନ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଅଛନ୍ତି। ସେ ଯେ କେବଳ ମାନବ ହୃଦୟରେ ବିଦ୍ୟମାନ ତାହା ନୁହେଁ, ସେ କୁକୁର ବିରାଟର ହୃଦୟ ମଧ୍ୟ ଅଛନ୍ତି। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି, ଈଶ୍ୱର ସର୍ବଭୂତାନାଂ ହୃଦୟସ୍ୟ ଅର୍ଜୁନ ତିଷ୍ଠତି। ଈଶ୍ୱର ଅର୍ଥାତ୍ ଜଗତର ପରମ ନିୟନ୍ତ୍ରଣକାରୀ ସମସ୍ତଙ୍କ ହୃଦୟରେ ବିଦ୍ୟମାନ। ସେ ଯେ କେବଳ ସମସ୍ତଙ୍କ ହୃଦୟରେ ଅଛନ୍ତି ତାହା ନୁହେଁ, ସେ ପ୍ରତ୍ୟେକ ଅଣୁପରିମାଣରେ ମଧ୍ୟ ବିଦ୍ୟମାନ ଅଛନ୍ତି। ଭଗବାନ ଉପସ୍ଥିତ ନଥିବା ଏପରି କୌଣସି ସ୍ଥାନ ନାହିଁ, ଏହା ଶ୍ରୀ ଉପନିଷଦରେ କୁହାଯାଇଛି। ଭଗବତ ସର୍ବତ୍ର ବିଦ୍ୟମାନ ଏବଂ ସେ ସବୁର ମାଲିକ ଅଟନ୍ତି। ସେ ଯେଉଁ ରୂପରେ ସର୍ବତ୍ର ବିଦ୍ୟମାନ ତାହା ତାଙ୍କର ପରମାତ୍ମା ରୂପ ଅଟେ। ଆତ୍ମା ଅର୍ଥ ପ୍ରତ୍ୟେକ ଜୀବାତ୍ମା ଏବଂ ପରମାତ୍ମାର ତାତ୍ପର୍ଯ୍ୟ ହେଉଛି ପ୍ରତ୍ୟେକ ଜୀବ ଉଦ୍ଦେଶ୍ୟରେ ଥିବା ପରମାତ୍ମା। ଉଭୟ ଆତ୍ମା ଓ ପରମାତ୍ମା ବ୍ୟକ୍ତି ଅଟନ୍ତି। ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି ଏହା ଯେ ଆତ୍ମା ଏକ ନିର୍ଦ୍ଦିଷ୍ଟ ଶରୀର ମଧ୍ୟରେ ଥାଏ, କିନ୍ତୁ ପରମାତ୍ମା ସବୁ ଶରୀର ମଧ୍ୟରେ ବା ସର୍ବତ୍ର ବିଦ୍ୟମାନ ଥାନ୍ତି। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ସୀତା କହିଛନ୍ତି, କ୍ଷେତ୍ର କ୍ଷେତ୍ରାପି ମାଂ ବିଧି ସର୍ବକ୍ଷେତ୍ରେଷୁ ଭାରତ। ଆମେ ମଧ୍ୟ କ୍ଷେତ୍ରଜ୍ଞ, ଭଗବାନ ମଧ୍ୟ କ୍ଷେତ୍ରଜ୍ଞ। ତଫାତ୍ ହେଉଛି କ'ଣ ନା, ଆମେ ଆମ ଶରୀର ଭିତରେ କଥା ଜାଣିଛେ, କିନ୍ତୁ ଭଗବାନ ସମସ୍ତଙ୍କ ଶରୀର କଥା ଜାଣନ୍ତି। କାରଣ ସମସ୍ତ ଶରୀର ହେଉଛି ଭଗବାନଙ୍କର, ଭଗବାନଙ୍କ ଏହି ଶରୀର ହେଉଛି ପ୍ରକୃତିରେ ଭଗବାନଙ୍କର। କ୍ଷେତ୍ରଜ୍ଞ ଯାହା ବି ମାଂ ବିଧି ବୋଲି ଭଗବାନ କହିଛନ୍ତି, ଏ ଶରୀର ମଧ୍ୟ ପ୍ରକୃତିରେ ଭଗବାନଙ୍କର। ଆମେ ଭଡ଼ାରେ ରହିଲା ଭଳିଆ ରହିଛେ, ଭଗବାନ ହେଉଛନ୍ତି ମାଲିକ। ଆମେ ଘର ଭଡ଼ା ତ ଦେଉନେ, ଏ ଶରୀରକୁ ଆମେ ଭାବୁଛେ ଆମେ ନିଜର ବୋଲି ଭାବୁଛେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଏ ସମ୍ପର୍କରେ ସୂର୍ଯ୍ୟଙ୍କର ଉଦାହରଣ ଯଥୋପଯୁକ୍ତ ଓ ଅତି ସୁନ୍ଦର ଅଟେ। ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଗୋଟିଏ ସ୍ଥାନରେ ରହିଥାଇପାରନ୍ତି, କିନ୍ତୁ ଯଦିଓ ସୂର୍ଯ୍ୟ ତଦ୍ରୂପ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଜୀବ, ତଥାପି ସେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଣ୍ଡ ଉପରେ ଥାଆନ୍ତି। ଏହା ଶ୍ରୀମଦ୍ ଭଗବତ ଗୀତାରେ ବ୍ୟାଖ୍ୟା କରାଯାଇଛି। ତେଣୁ ଯଦିଓ ଭଗବାନଙ୍କ ସମେତ ପ୍ରତ୍ୟେକ ଜୀବଙ୍କ ଠାରେ ଗୁଣମାନ ସମାନ, ତଥାପି ପରମାଣିକ ପରିମାଣାତ୍ମକ ଭାବରେ ପରମାତ୍ମା ଜୀବାତ୍ମାଠାରୁ ଭିନ୍ନ ଅଟନ୍ତି। ଭଗବାନ ବା ପରମାତ୍ମା ନିଜକୁ ଲକ୍ଷ ଲକ୍ଷ ରୂପରେ ବା ଅସଂଖ୍ୟ ରୂପରେ ବିସ୍ତାର କରିପାରନ୍ତି, କିନ୍ତୁ ଆତ୍ମା ସେପରି କରିପାରିବ ନାହିଁ। ତେଣୁ ଜୀବାତ୍ମା ଏବଂ ପରମାତ୍ମା ଏ ଗୁଣାତ୍ମକ ଭାବରେ ସମାନ। ଯେଭଳି ଭାବରେ ଗୋଟେ ସମୁଦ୍ର ଏବଂ ସମୁଦ୍ରର ଜଳ ବିନ୍ଦୁ ଜଳ ମଧ୍ୟ ଗୁଣ ଦେଖିବା ସବୁ ଦୁଇଟାକ ଲୁଣିଆ, ଜଳ ଗୋଟେ ବିନ୍ଦୁ ଜଳ ନେଲେ ସେ ମଧ୍ୟ ଲୁଣିଆ, ସମୁଦ୍ର ଜଳ ସବୁଗୁଡ଼ା ନେଲେ ମଧ୍ୟ ସେଇ ଲୁଣିଆ। କିନ୍ତୁ ଗୁଣାତ୍ମକ ଭାବରେ ସମାନ ହେଲେ ମଧ୍ୟ ପରିମାଣ ହିସାବରେ ଦେଖିଲେ ବହୁତ ତଫାତ୍ ରହିଛି। ତେଣୁ ଆତ୍ମା ଏବଂ ଜୀବାତ୍ମା ଭିତରେ, ଜୀବାତ୍ମା ଏବଂ ପରମାତ୍ମା ଭିତରେ ତଫାତ୍ ହେଉଛି ସେଇଟା। ପରମାତ୍ମା ପ୍ରତ୍ୟେକ ଜୀବର ବୁଦ୍ଧରେ ଥିବା ହେତୁ ସେ ପ୍ରତ୍ୟେକଙ୍କର ଭୂତ ଭବିଷ୍ୟ ବର୍ତ୍ତମାନ ତ୍ରିକାଳ କଥା ଦେଖିପାରନ୍ତି। ଉପନିଷଦମାନଙ୍କର ବର୍ଣ୍ଣନା ଦିଆଯାଇଛି ଯେ ପରମାତ୍ମା ଜୀବାତ୍ମା ସହିତ ଏକ ସଖା ରୂପରେ ଓ ସାକ୍ଷୀ ରୂପରେ ବିଦ୍ୟମାନ ଥାନ୍ତି। ଏକ ସଖା ବା ବନ୍ଧୁ ରୂପରେ ଭଗବାନ ତାଙ୍କର ବନ୍ଧୁ ଜୀବାତ୍ମାକୁ ସ୍ୱଗୃହ ବା ଭଗବତ ଧାମକୁ ଫେରାଇ ନେବା ପାଇଁ ବରାବର ଉଦ୍ଗ୍ରୀବ ହୋଇଥାନ୍ତି। ସେ ଏକ ସାକ୍ଷୀ ରୂପରେ ସମସ୍ତ କାମନା ପୂରଣ କରୁଥାନ୍ତି ଏବଂ ଜୀବାତ୍ମାର କର୍ମର ଫଳ କରୁଥାନ୍ତି। ଜୀବାତ୍ମା ଏ ଭୌତିକ ଜଗତରେ ଯାହା ଉପଭୋଗ କରିବାକୁ ଚାହେଁ ପରମାତ୍ମା ଜୀବାତ୍ମାକୁ ସେସବୁ ଉପଭୋଗ କରିବାର ସୁଯୋଗ ଦିଅନ୍ତି। ଜୀବ ଭୌତିକ ଜଗତରେ ପ୍ରଭୁ ହୋଇ ତାହାକୁ ଉପଭୋଗ କରିବାର କାମନା ପୋଷଣ କଲେ ଓ ତଦ୍ରୂପ କର୍ମ କଲେ ତା'ର ପ୍ରତିକ୍ରିୟା ସ୍ୱରୂପ ସେ ଦୁଃଖ ଭୋଗ କରେ। କିନ୍ତୁ ଭଗବାନ ତାଙ୍କର ବନ୍ଧୁ ଜୀବାତ୍ମାକୁ ଏହି ଉପଦେଶ ଦିଅନ୍ତି ଯେ ସେ କିପରି ତାଙ୍କର ପୁତ୍ର ଏବଂ କିପରି ସେ ସବୁ ଧର୍ମ ପରିତ୍ୟାଗ କରି ଏକମାତ୍ର ତାଙ୍କର ଚରଣ କମଳରେ ଶରଣାପନ୍ନ ହେବ। ଏପରି ଐକାନ୍ତିକ ଭାବେ ଶରଣାପନ୍ନ ହେଲେ ଜୀବ ସଚ୍ଚିଦାନନ୍ଦ ଭାବେ ଜୀବନ ଉପଭୋଗ କରିପାରିବ। ଏହା ହେଉଛି ଶ୍ରୀମଦ୍ ଭଗବତ ଗୀତାର ଶ୍ଳୋକ ସିଦ୍ଧାନ୍ତ ଓ ଉପଦେଶମୂଳକ କଥା। ଶ୍ରୀମଦ୍ ଭଗବତ ଗୀତା ଏହି ପ୍ରାମାଣିକ ଗ୍ରନ୍ଥ ଏବଂ ସମସ୍ତ ଯୋଗାପଥଙ୍କର ପଠନୀୟ ପୁସ୍ତକ ଅଟେ। ଏହିପରି ଭାବରେ ଶ୍ରୀମଦ୍ ଭଗବତ ଗୀତାର ଶେଷ ବାଣୀ ଯୋଗ ସିଦ୍ଧିର ଶେଷ କଥା ଅଟେ। ତେଣୁ ଏହିଭଳି ଭାବରେ ଆହୁରି ବଡ଼ ଫଳପଟ ରହିଛି, ଆପଣମାନେ ପଢ଼ିବେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀଗୋପାଳ ମହାରାଜ କି ଜୟ ଶ୍ରୀଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାଇ ଗୋମାନନ୍ଦେ
ଜୟ ଶ୍ରୀ ଗୋପାଳ ମହାରାଜ। ବହୁତ ବଡ଼ ପର୍ପଣ୍ଡିଛନ୍ତି।